ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଜୟରାମ ନାୟକ, କୋଟଗଡ଼ ବ୍ଲକ, ଜିଲ୍ଲା କନ୍ଧମାଳ। ଆସ ଶୁଣିବା ଶ୍ରୋତା ବନ୍ଧୁ, କିଶିରାଜ ବାଣୀରେ ରସୁଣ ଓ ପିଆଜ ମଧ୍ୟରେ ସ୍ୱାସ୍ଥ୍ୟର କଣ କଣ ଉପକାରିତା ହୋଇଥାଏ ସେଇ ବିଷୟରେ ଆଜି ଆମେ ଆଲୋଚନା କରିବା। ଶ୍ରୋତା ବନ୍ଧୁ ଶୁଣନ୍ତୁ, ରସୁଣ ଓ ପିଆଜ ମଧ୍ୟରେ ଯୋଉଟା କି କ୍ୟାଲୋରି ଏବଂ କ୍ୟାଲୋରିର 15% ଥାଏ ଓ ପିଆଜରେ ପଟାସିୟମ, ଫସ୍ଫରସ ଓ ଫସ୍ଫରସ ମଧ୍ୟରେ ଅଧିକ ଥାଏ ଓ ରୋଗ ସୃଷ୍ଟିକାରୀ ଜୀବାଣୁକୁ ମାରିବାରେ ଓ ରକ୍ତ ପ୍ରକ୍ରିୟା କରିବା ପାଇଁ ରସୁଣ ବେଶ ଲାଭଦାୟକ ଅଟେ। ତ ଆପଣମାନେ ଜାଣିଥିବେ, ଏଇ ରସୁଣ ଏବଂ ପିଆଜ ଖାଇବା ଦ୍ୱାରା ଆମର ଯୋଉଟା କି ଯୋଉ ବ୍ଲଡ ବ୍ଲଡ ସର୍କୁଲେସନ ହୋଇଥାଏ ଏବଂ ରକ୍ତକୁ ସୃଷ୍ଟି କରିଥାଏ। ତା ସଙ୍ଗେ ସଙ୍ଗେ ଆପଣଙ୍କର ଛାତିରୁ କଫ ନିଷ୍କାସନ ଓ ବାୟୁସେନାର କ୍ଷେତ୍ରରେ ରସୁଣ ଓ ଆଣ୍ଟିବାୟୋଟିକ ଭଲ କରିଥାଏ ଏବଂ କ୍ୟାଲୋରିଷ୍ଟ ରକ୍ତ ଜମାଣ ମଧ୍ୟରେ ସାହାଯ୍ୟ କରେ ଓ ରକ୍ତଚାପ କମାଇବାରେ ହୃତ୍ପିଣ୍ଡରୁ ରକ୍ତ ସଞ୍ଚାଳନରେ ସାହାଯ୍ୟ କରେ, ଯୋଉଟା କି ରସୁଣ ଏବଂ ପିଆଜ। ତ ସେଟା ମଧ୍ୟ ଆପଣ ଜାଣୁଥିବେ, ଏ ରସୁଣ ଏବଂ ପିଆଜ ଖାଇବା ଦ୍ୱାରା ଆମର ଯୋଉଟା କି ରୋଗ ପ୍ରତିଷେଧକ ଶକ୍ତି ବଢାଏ, ତା ସଙ୍ଗେ ସଙ୍ଗେ ଚିରା ପ୍ରଚିରା ଅନେକ ସମସ୍ତଙ୍କ ରକ୍ତ ବାହିନୀକୁ ସୁରକ୍ଷିତ ରଖେ ଏବଂ ପିଆଜ ଲିଭରକୁ ରୋଗ ପ୍ରତିଶୋଧ କରେ, ହୃଦୟ ରୋଗ ଓ ଯୋଉଟା କି କ୍ୟାନ୍ସର ଉଦ୍ଭବରେ ଓ ଅଂଶଘାତକୁ ରକ୍ଷା କରିଥାଏ। ତ ସେଟା ମଧ୍ୟ ଆପଣମାନେ ଜାଣିଥିବେ, ଏଇ ରସୁଣ ଏବଂ ପିଆଜ ଖାଇବା ଦ୍ୱାରା ଆମର ବିଭିନ୍ନ ପ୍ରକାର ରୋଗକୁ ଦୂର କରିଥାଏ, ତା ସଙ୍ଗେ ସଙ୍ଗେ ଆମର ଯୋଉଟା କି ପ୍ରୋଟିନ ରହିଥାଏ ଏବଂ ତା ସଙ୍ଗେ ସଙ୍ଗେ ଆମର ଯୋଉଟା କି ଭିଟାମିନ ମିଳିଥାଏ। ତ ଏଇ ରସୁଣ ପିଆଜ ଡେଲି ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଧନ୍ୟବାଦ।